ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. କ୍ରୀଡ଼ାକ୍ଷେତ୍ରକୁ ଦେଶ ବିକାଶ ଯାତ୍ରାରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରାଯାଇଛି, କହିଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀର ବିଜୟ ଚୌକ୍ଠାରେ ଆଜି ଅନୁଷ୍ଠିତ ହେବ ବିଟିଂ ରିଟ୍ରେଟ୍ ଧ୍ୱଜାବତରଣ ସମାରୋହ. ମୌନୀ ଅମାବାସ୍ୟା ଅବସରରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଦ୍ୱିତୀୟ ଅମୃତ ସ୍ନାନ ଅନୁଷ୍ଠିତ. ଓଡ଼ିଶା ଖୁବ୍ଶୀଘ୍ର ଆଇଟି କେନ୍ଦ୍ରସ୍ଥଳରେ ପରିଣତ ହେବ, କହିଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ. ଏବଂ ରାଜକୋଟ ଟି20 ପ୍ରତିଯୋଗିତାରେ ଭାରତକୁ 26 ରନ୍ରେ ପରାସ୍ତ କଲା ଇଂଲଣ୍ଡ. କ୍ରୀଡ଼ାକ୍ଷେତ୍ରକୁ ଦେଶର ବିକାଶ ଯାତ୍ରାରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍ଠାରେ ଗତ ସନ୍ଧ୍ୟାରେ 38ତମ ଜାତୀୟ କ୍ରୀଡ଼ାକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଗତ 10 ବର୍ଷ ମଧ୍ୟରେ କ୍ରୀଡ଼ାକ୍ଷେତ୍ର ପାଇଁ ବଜେଟ୍ ପ୍ରସ୍ତାବ 3 ଗୁଣ ବୃଦ୍ଧି ପାଇଛି. ଖେଲୋ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଅଧୀନରେ କ୍ରୀଡ଼ାବିତ୍ଙ୍କ ପାଇଁ ଆଧୁନିକ ସୁବିଧା ସୁଯୋଗ ପ୍ରଦାନର ବ୍ୟବସ୍ଥା କରାଯାଇଛି. ଫିଟ୍ ଇଣ୍ଡିଆ ଅଭିଯାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀ ଗ୍ରହଣ କରିବାରେ ଏହା ପ୍ରୋହାହନ ପ୍ରଦାନ କରୁଛି. ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ ଭାରତର ମର୍ଯ୍ୟାଦା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ. ଜାତୀୟ କ୍ରୀଡ଼ା ମଶାଲ ତେଜସ୍ୱିନୀ ଉଦ୍ଘାଟନୀ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା. ଏହି ମଶାଲ 13 ଜିଲ୍ଲାର 4000 କିଲୋମିଟର ଯାତ୍ରା ଶେଷ କରି ସମାରୋହରେ ପହଞ୍ଚିଥିଲା. ଖେଳାଳିଙ୍କ ତରଫରୁ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ କରାଯାଇଥିଲା. ଉତ୍ତରାଖଣ୍ଡର 8 ଜିଲ୍ଲାର 11 ସହରରେ ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ମାସ 14 ତାରିଖରେ ଉଦ୍ଯାପିତ ହେବ. ନୂଆଦିଲ୍ଲୀର ବିଜୟ ଚୌକ୍ଠାରେ ଆଜି ବିଟିଂ ରିଟ୍ରେଟ୍ ଧ୍ୱଜାବତରଣ ସମାରୋହ ଅନୁଷ୍ଠିତ ହେବ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ଏଥିରେ ଯୋଗଦେବେ. ଆମ ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଏହି ସମାରୋହରେ ସେନା, ନୌସେନା, ବାୟୁସେନା ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ବ୍ୟାଣ୍ଡଗୁଡ଼ିକ ପକ୍ଷରୁ ମୋଟ 30 ଧୁନ୍ ପରିବେଷଣ କରାଯିବ. କଦମ କଦମ ବଢ଼ାଇ ଯା ଧୁନ୍ରୁ କାର୍ଯ୍ୟକ୍ରମର ଆରମ୍ଭ ହେବା ସହିତ ସାରେ ଯାହା ସେ ଆଚ୍ଛା ଲୋକପ୍ରିୟ ସଙ୍ଗୀତ ଧୁନ୍ରେ କାର୍ଯ୍ୟକ୍ରମ ଶେଷ ହେବ ବୋଲି ଜଣାପଡ଼ିଛି. ମୌନୀ ଅମାବାସ୍ୟା ଅବସରରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ଦ୍ୱିତୀୟ ଅମୃତ ସ୍ନାନ ଅନୁଷ୍ଠିତ ହୋଇଛି. ଆଜିର ଅମୃତ ସ୍ନାନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ. ଗତ 14 ମକର ସଂକ୍ରାନ୍ତିରେ ପ୍ରଥମ ଅମୃତ ସ୍ନାନ ଅନୁଷ୍ଠିତ ହୋଇଥିଲା. 13 ଆଖଡ଼ା ମଧ୍ୟରୁ ପ୍ରତ୍ୟେକଙ୍କୁ ନିର୍ଦ୍ଧାରିତ ସମୟ ଏବଂ କ୍ରମ ଅନୁସାରେ ସାହି ସ୍ନାନ ପାଇଁ ଅନୁମତି ପ୍ରଦାନ କରାଯାଇଥାଏ. ମହାନିର୍ବାଣୀ ପଞ୍ଚାୟତୀ ଆଖଡ଼ା ଏବଂ ଶମ୍ଭୁ ପଞ୍ଚାୟତ ଅଟଳ ଆଖଡ଼ା ତ୍ରିବେଣୀ ସଙ୍ଗମଠାରେ ଆଜି ପ୍ରଥମ ସ୍ନାନ କରିଛନ୍ତି. ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କର ପ୍ରୟାଗରାଜଠାରେ ସମାଗମ ହୋଇଛି. ଉତ୍ତରପ୍ରଦେଶ ସରକାର ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 7-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରବର୍ତ୍ତନ କରିଛନ୍ତି. ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ମାର୍ଗ ଉନ୍କୋଚନ କରିବା ପାଇଁ ରାସୁଲ ଖାଇମାଠାରେ ଦୁଇ ଦେଶର ନେତୃସ୍ଥାନୀୟ ବ୍ୟକ୍ତି ଆଲୋଚନା ବୈଠକରେ ଅଂଶଗ୍ରହଣ କରିଥିଲେ. ରାସୁଲ ଖାଇମା ଅର୍ଥନୈତିକ ଜୋନ୍, ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମ ଏବଂ ଭାରତୀୟ ଶିଳ୍ପ ମହାସଂଘ ସମେତ ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ସହଭାଗିତା ନେଇ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଶିଳ୍ପ ସହଯୋଗକୁ ସୁଦୃଢ଼ କରିବା ଏବଂ ବ୍ୟବସାୟ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି. ରାସୁଲ ଖାଇମାର ଶାସକ ଶେଖ୍ ସୌଦ୍ ବିନ୍ ସକର ଅଲ୍ କାସିମି ବୈଠକକୁ ସମ୍ବୋଧନ କରି ଭାରତ ଏବଂ ୟୁଏଇ ମଧ୍ୟରେ ଥିବା ସୁଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଥିଲେ. ପ୍ରତ୍ୟକ୍ଷ ମୁଦ୍ରା ଦେଣନେଣ ଏବଂ ମୁକ୍ତ ବାଣିଜ୍ୟ କ୍ଷେତ୍ର ବିକାଶ ଭଳି ପଦକ୍ଷେପଗୁଡ଼ିକ ଉପରେ ସେ ଗୁରୁତ୍ୱ ଦେଇଥିଲେ. ଏହି ଅବସରରେ ଭାରତର କନ୍ସୁଲ୍ ଜେନେରାଲ୍ ସତୀଶ କୁମାର ଶିବନ ଦେଶ ସ୍ୱାଧୀନତା ହେବା ପରଠାରୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରା ଉପରେ ଆଲୋକପାତ କରିଥିଲେ. ସୂଚନାଯୋଗ୍ୟ, ଗତବର୍ଷ ଭାରତ ୟୁଏଇ ବାଣିଜ୍ୟ କାରବାର 85 ବିଲିୟନ୍ ଡଲାରରେ ପହଞ୍ଚିଥିଲା. ଏଥିସହ ଭାରତର ତୃତୀୟ ବାଣିଜ୍ୟ ସହଯୋଗୀ ଭାବେ ୟୁଏଇ ସ୍ଥାନିତ ହୋଇଛି. ସଂସଦର ଆଗାମୀ ବଜେଟ୍ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ. ବଜେଟ୍ ଅଧିବେଶନ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ. ଶନିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ବର୍ଷ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବେ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଓଡ଼ିଶା ଖୁବ୍ ଶୀଘ୍ର ଏକ ଆଇଟି କେନ୍ଦ୍ରସ୍ଥଳରେ ପରିଣତ ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଯୋଗଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଆଇଟି ଇଲେକ୍ଟ୍ରୋନିକ୍ ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ପ୍ରାୟ 20,900 କୋଟି ଟଙ୍କାର ନିବେଶ ପ୍ରତିଶ୍ରତି ମିଳିଛି। ଏହା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଓଡ଼ିଶାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏଥିଲାଗି ରାଜ୍ୟର ଭିଭିଭୂମି ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଆଜି ଉଦ୍ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କୃଷି, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗର ବିକାଶ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଏକ ସାକ୍ଷାତକାରରେ ଯମୁନା ନଦୀ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଆମ୍ ଆଦ୍ମୀ ପାର୍ଟି ଆବାହକ ଅରବିନ୍ଦ କେଜରିୱାଲଙ୍କୁ ନିର୍ବାଚନ କମିଶନ ନୋଟିସ୍ ଜାରି କରିଛନ୍ତି। ଏହି ମନ୍ତବ୍ୟ ଉପରେ ବିଜେପି ଏବଂ କଂଗ୍ରେସ ପକ୍ଷରୁ କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରାଯାଇଥିଲା। ଆଜି ରାତି 8 ସୁଦ୍ଧା ନିଜର ଜବାବ ଦାଖଲ କରିବାକୁ କମିଶନ ଶ୍ରୀ କେଜରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି, ଦିଲ୍ଲୀ ଜଳ ବୋର୍ଡର ରିପୋର୍ଟକୁ ଅନୁଧ୍ୟାନ କରାଯାଇଛି ଏବଂ ସେଥିରେ ଯମୁନା ସମ୍ପର୍କିତ ସେଭଳି କୌଣସି ତଥ୍ୟ ଉଲ୍ଲେଖ ନାହିଁ। ଶ୍ରୀ କେଜରିୱାଲଙ୍କ ଯମୁନା ନଦୀରେ ବିଷକ୍ରିୟା ସମ୍ପର୍କିତ ଉକ୍ତି ନେଇ କୌଣସି ବାସ୍ତବ ଭିଭିଭୂମି ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ଏଭଳି ଅଭିଯୋଗ ଆଞ୍ଚଳିକ ଏବଂ ପଡ଼ୋଶୀ ରାଜ୍ୟବାସୀଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି କରିବ ବୋଲି କମିଶନ କହିଛନ୍ତି। ସର୍ବିଆ ପ୍ରଧାନମନ୍ତ୍ରୀ ମିଲୋସ୍ ଭୁସେଭିକ୍ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଗତ ନଭେମ୍ବର ମାସରେ ରେଳ ଷ୍ଟେସନ ଛାତ ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ ଚାଲିଥିବା ବିକ୍ଷୋଭ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହି ନିଷ୍ପଭି ନେଇଥିବା ଘୋଷଣା କରିଛନ୍ତି। ଉତ୍ତରାଞ୍ଚଳର ନୋଭିସାଡ୍ ସହରରେ ଏହି ଦୁର୍ଘଟଣାରେ 15 ଜଣଙ୍କର ମୃତ୍ୟୁ ହୋଇଥିଲା। ବେଲ୍ଗ୍ରେଡ୍ର ପ୍ରମୁଖ ଟ୍ରାଫିକ୍ ଛକରେ ସର୍ବିଆର ଛାତ୍ର ଏବଂ କୃଷକଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମିଲୋସ୍ଙ୍କ କାର୍ଯ୍ୟକାଳ ବର୍ଷେ ମଧ୍ୟ ପୂରି ନାହିଁ। ହରିୟାଣାର କୁରୁକ୍ଷେତ୍ର ଜିଲ୍ଲା ଅନ୍ତର୍ଗତ ପେହୁଆ ସରସ୍ୱତୀ ତୀର୍ଥଠାରେ ଆଜିଠାରୁ ଆନ୍ତର୍ଜାତିକ ସରସ୍ୱତୀ ମହୋତ୍ସବ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଏହି ମହୋତ୍ସବକୁ ଉଦ୍ଘାଟନ କରିବେ। 7 ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ। ଆସନ୍ତା ମାସ 2 ପର୍ଯ୍ୟନ୍ତ ମୁଖ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ 4 ପର୍ଯ୍ୟନ୍ତ ତୀର୍ଥସ୍ଥଳରେ ସାରସମେଳା ଅନୁଷ୍ଠିତ ହେବ। ରାଜକୋଟ ଟି20 ପ୍ରତିଯୋଗିତାରେ ଇଂଲଣ୍ଡ ଭାରତକୁ 26 ରନ୍ରେ ପରାସ୍ତ କରିଛି। ଚଳିତ 5 ସିରିଜ୍ର ତୃତୀୟ ମ୍ୟାଚ୍କୁ ଇଂଲଣ୍ଡ ଜିତିବା ପରେ ମଧ୍ୟ ସିରିଜ୍ ଏପର୍ଯ୍ୟନ୍ତ 2-1 ଭାରତ ସପକ୍ଷରେ ରହିଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ 9 ବିନିମୟରେ 171 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ବେନ୍ ଡକେଟ୍ 28 ବଲ୍ରୁ ଦ୍ରୁତ 51 ରନ୍ ଏବଂ ଲିଆମ୍ ଲିଭିଂଷ୍ଟୋନ୍ 24 ବଲ୍ରୁ 43 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ 5 ଅକ୍ତିଆର କରିଥିଲେ। 172 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 9 ବିନିମୟରେ 145 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା 35 ବଲ୍ରୁ ସର୍ବାଧିକ 40 ରନ୍ ସଂଗ୍ରହ କରିଥିଲେ। ସିରିଜ୍ର ଚତୁର୍ଥ ମ୍ୟାଚ୍ ଆସନ୍ତା ଶୁକ୍ରବାର ଦିନ ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯିବ। ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗ ମ୍ୟାଚ୍ରେ ଗୋନାସିକା ଦଳ ଗତକାଲିର ମ୍ୟାଚ୍ରେ ବିଜୟୀ ହୋଇଛି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଗୋନାସିକା ଦଳ ସୁଟ୍ଆଉଟ୍ରେ 3-1 ଗୋଲ୍ରେ ହାଇଦ୍ରାବାଦ ତୁଫାନ୍ସକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍କରକୁ 3 ଲେଖାଏଁ ଗୋଲ୍ ଦେଇଥିଲେ। ଲିଗ୍ ପର୍ଯ୍ୟାୟର ଶେଷ 2 ମ୍ୟାଚ୍ ଆଜି ରାଉରକେଲାଠାରେ ଖେଳାଯିବ। ସନ୍ଧ୍ୟା 6 ପ୍ରଥମ ମ୍ୟାଚ୍ରେ ସୋରମା ହକି କ୍ଲବ୍ ଏବଂ ସ୍ରାଚି ରାହ ବେଙ୍ଗଲ ଟାଇଗର୍ସ ପରସ୍କରକୁ ଭେଟିବାକୁ ଥିବାବେଳେ ରାତି 8:15 ଦ୍ୱିତୀୟ ମ୍ୟାଚ୍ରେ ୟୁପି ରୁଦ୍ରାସ ଏବଂ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ମୁକାବିଲା ହେବ। ଆଜିର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ପରେ ସେମିଫାଇନାଲ୍ ତାଲିକା ଚୂଡ଼ାନ୍ତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କ୍ରୀଡ଼ା କ୍ଷେତ୍ରକୁ ଦେଶ ବିକାଶ ଯାତ୍ରାରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରାଯାଇଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀର ବିଜୟ ଚୌକ୍ଠାରେ ଆଜି ଅନୁଷ୍ଠିତ ହେବ ବିଟିଂ ରିଟ୍ରିଟ୍ ଧ୍ୱଜାବତରଣ ସମାରୋହ। ମୌନୀ ଅମାବାସ୍ୟା ଅବସରରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଦ୍ୱିତୀୟ ଅମୃତ ସ୍ନାନ ଅନୁଷ୍ଠିତ। ଓଡ଼ିଶା ଖୁବ୍ ଶୀଘ୍ର ଆଇଟି କେନ୍ଦ୍ରସ୍ଥଳରେ ପରିଣତ ହେବ, କହିଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ। ଏବଂ ରାଜକୋଟ ଟି20 ପ୍ରତିଯୋଗିତାରେ ଭାରତକୁ 26 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।